ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମହାରାଷ୍ଟ୍ରରେ ଆଜି ଦୁଇଟି ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଆସାମ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର. ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଆସନ୍ତାକାଲି ଅବସର ଗ୍ରହଣ କରିବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼. ରାସ୍ତା ନିର୍ମାଣ ସମୟରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ. ଏବଂ ଭାରତ ଦକ୍ଷିଣ ଆଫ୍ରିକା ଚାରିଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 61 ରନ୍ରେ ବିଜୟୀ. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଆକୋଲା ଏବଂ ନାନ୍ଦେଡ଼ଠାରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ. ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି. ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି. 288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଏକକ ପର୍ଯ୍ୟାୟରେ ଆସନ୍ତା 20 ତାରିଖରେ ମତ ନିଆଯିବ। ଝାଡ଼ଖଣ୍ଡରେ ମୋଟ 81 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ ମତଦାନ ହେବ। ସେଠାରେ ଆସନ୍ତା 13 ଏବଂ 20 ତାରିଖରେ ମତ ନିଆଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ପାଖେଇ ଆସୁଥିବା ବେଳେ ସେଠାରେ ନିର୍ବାଚନ ପ୍ରଚାର ଅଧିକ ତ୍ୱରାନ୍ୱିତ ହୋଇଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାମସେଦପୁରର ଛତରପୁର, ହଜାରିବାଗ ଏବଂ ପୋଟକା ବିଧାନସଭା ମଣ୍ଡଳୀ ପାଇଁ ପ୍ରଚାର କରିବେ। ଜାମସେଦପୁରର ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ରୋଡ୍ ଶୋ'ରେ ମଧ୍ୟ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଧାନବାଦ ଜିଲ୍ଲାର ବାଘମରା ବିଧାନସଭା ମଣ୍ଡଳୀରେ ଏବଂ ପୂର୍ବ ସିଂହଭୂମିରେ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଜେଏମ୍ଏମ୍ର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚି, ଖରସାୱା ଏବଂ ମନ୍ଦର ବିଧାନସଭା ମଣ୍ଡଳୀରେ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେହିଭଳି ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ନିର୍ବାଚନୀ ର୍ୟାଲିର ଆୟୋଜନ କରାଯାଇଛି। ଆସନ୍ତା 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଆସାମରେ ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। 5 ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା 13 ତାରିଖରେ ମତ ନିଆଯିବ। 34 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ସାଂସଦ ଏବଂ ବିଧାୟକ ଏହି ପ୍ରଚାରରେ ସାମିଲ ହୋଇଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଭୂପେନ କୁମାର ବୋରା ଏବଂ ସାଂସଦ ଗୌରବ ଗୋଗୋଇ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଧୋଲେଇ ଆସନରୁ 8 ଜଣ, ସମଗୁଡ଼ିରୁ 11 ଜଣ, ବେହାଲିରୁ 4 ଜଣ, ବଙ୍ଗାଇରା ଆସନରୁ 8 ଜଣ, ସିଡିଲି ଆସନରୁ 3 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। 10 ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। କଂଗ୍ରେସ ଏବଂ ଏନ୍ଡିଏ 5 ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏନ୍ଡିଏ ମେଣ୍ଟରୁ ବିଜେପି 3 ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଆସାମ ଗଣପରିଷଦ ଏବଂ ୟୁପିପିଏଲ୍ 1 ଲେଖାଏଁ ଆସନରେ ନିର୍ବାଚନ ଲଢୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସୁପ୍ରିମକୋର୍ଟର ଅବସର ଗ୍ରହଣ କରିବେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଅନେକ ଐତିହାସିକ ରାୟ ପ୍ରଦାନ କରିଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କର ଗତକାଲି କୋର୍ଟରେ ଶେଷ କାର୍ଯ୍ୟ ଦିବସ ଥିଲା। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଦାନ କରିଥିବା ରାୟଗୁଡ଼ିକ ମଧ୍ୟରେ ଅଯୋଧ୍ୟା ଜମି ବିବାଦ, ସହମତିକ୍ରମେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧମୁକ୍ତ କରିବା ଏବଂ ଅବିବାହିତ ମହିଳାଙ୍କ ପାଇଁ ଗର୍ଭପାତ ଅଧିକାର ଆଦି ଅନ୍ତର୍ଭୁକ୍ତ। 2016 ସୁପ୍ରିମକୋର୍ଟକୁ ବିଚାରପତି ଭାବେ ପଦୋନ୍ନତି ପାଇବା ପରେ 2022 ନଭେମ୍ବର 11 ତାରିଖରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ 1275 ଖଣ୍ଡପୀଠରେ ମାମଲାଗୁଡ଼ିକର ଶୁଣାଣି କରିଛନ୍ତି। ବିଦାୟୀ ଭାଷଣରେ ଗତକାଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଖାନ୍ନାଙ୍କୁ ଜଣେ ସ୍ଥିର ଏବଂ ଦକ୍ଷ ବ୍ୟକ୍ତିତ୍ୱ ଭାବେ ପ୍ରଶଂସା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ମହୀଶୂରରେ ନିର୍ମିତ ହେଉଥିବା ଦେଶର ପ୍ରଥମ ଅତ୍ୟାଧୁନିକ ପ୍ଲାନେଟୋରିୟମ୍ ଆସନ୍ତାବର୍ଷ ସେପ୍ଟେମ୍ବର 1 ସର୍ବସାଧାରଣଙ୍କ ପାଇଁ ଖୋଲିବ। କର୍ଣ୍ଣାଟକର ମହୀଶୂରରେ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ପରେ ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅତ୍ୟାଧୁନିକ ପ୍ଲାନେଟୋରିୟମ୍ରେ ଥିବା ହାଇ ରେଜଲ୍ୟୁସନ୍ ଗମ୍ଭୁଜ ଆକାଶକୁ ସିଧା ପ୍ରସାରଣ କରିବାରେ ସକ୍ଷମ ହେବ ଏବଂ ଏହାଦ୍ୱାରା ରିୟଲ୍ ଟାଇମ୍ ପର୍ଯ୍ୟବେକ୍ଷଣ ସମ୍ଭବ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପ୍ଲାନେଟୋରିୟମ୍ ବିଜ୍ଞାନ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ ଆୟୋଜନ କରିବା ସହିତ ଛାତ୍ରଛାତ୍ରୀଙ୍କ ଲାଗି ଶିକ୍ଷାଦାନ ମଡ୍ୟୁଲ୍ ସୃଷ୍ଟି କରିବ। ପୂର୍ବରୁ ମନ୍ତ୍ରୀ ସୀତାରମଣ ମହୀଶୂର ସଙ୍ଗୀତ ସୁଗନ୍ଧ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଦେଶର ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସଂସ୍କୃତି, ଭାଷା ଏବଂ ସଙ୍ଗୀତର ପରମ୍ପରା ରହିଛି ବୋଲି ସେ ଏହି ଅବସରରେ କହିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ରାସ୍ତା ନିର୍ମାଣ ସମୟରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱ ଆରୋପ କରିଛନ୍ତି। ଛତିଶଗଡ଼ର ରାୟପୁରଠାରେ ଗତ ସନ୍ଧ୍ୟାରେ ଭାରତୀୟ ସଡ଼କ କଂଗ୍ରେସର 83ତମ ବାର୍ଷିକ ଅଧିବେଶନକୁ ଉଦ୍ଘାଟନ କରି ଶ୍ରୀ ଗଡ଼କରୀ ଏହା କହିଛନ୍ତି। ସେ କହିଛନ୍ତି ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ସତର୍କତାର ସହ ଯାଞ୍ଚ କରି ଟେଣ୍ଡର ଜାରି କରାଯିବା ଉଚିତ। ରୋଡ୍ ଇଞ୍ଜିନିୟରିଂରେ ଉନ୍ନତି ଉପରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଏହାଦ୍ୱାରା ଜୀବନରକ୍ଷା ସମ୍ଭବ ହୋଇପାରିବ ବୋଲି କହିଛନ୍ତି। ସଡ଼କ ଓ ପରିବହନ କ୍ଷେତ୍ରର ଅଧିକାରୀ, ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରଙ୍କୁ ସଡ଼କ କ୍ଷେତ୍ରର ବିକାଶ ପାଇଁ ଏକ ସମନ୍ୱିତ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ସେ ପରାମର୍ଶ ଦେଇଛନ୍ତି। ଫସଲରୁ ବିଟୁମିନ୍ ଏବଂ ସିଏନ୍ଜି ଉତ୍ପାଦନ ସଂକ୍ରାନ୍ତରେ ଶ୍ରୀ ଗଡ଼କରୀ କହିଛନ୍ତି ଏଭଳି ପଦକ୍ଷେପ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ପ୍ରଦୂଷଣକୁ ରୋକାଯାଇପାରିବ। ଭିତ୍ତିଭୂମି ବିକାଶ ଦ୍ୱାରା ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ବୃଦ୍ଧି ସହ ଦାରିଦ୍ର୍ୟ ହ୍ରାସ ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଦେଶ ଅଗ୍ରସର ହୋଇପାରିବ ବୋଲି ସେ କହିଛନ୍ତି। ଚାରିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଅଧିବେଶନରେ 2000 ଅଧିକ ବିଶେଷଜ୍ଞ, ବୈଜ୍ଞାନିକ, ବୈଷୟିକ କ୍ଷେତ୍ରର ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ସଡ଼କ ନିର୍ମାଣ ଏବଂ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଏଥିରେ ମତ ବିନିମୟ ହେଉଛି। ଆସନ୍ତା ସୋମବାର ଦିନ ଅଧିବେଶନ ଉଦ୍ଯାପିତ ହେବ। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଗତକାଲି 3 ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର ଜିଲ୍ଲାର ଉସୁର ବାସଗୁଡ଼ା ପାମେଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ଆଧାରରେ ସିଆର୍ପିଏଫ୍ର କୋବ୍ରା ବାଟାଲିୟନ୍ ଏବଂ ଜିଲ୍ଲା ରିଜର୍ଭ ଗାର୍ଡର ମିଳିତ ଟିମ୍ ତଲାସୀ ଅଭିଯାନ କରିଥିଲେ। ଏହି ସମୟରେ ରୋକାବାୟା ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ନିହତ ମାଓବାଦୀଙ୍କ ମୃତଦେହକୁ ସୁରକ୍ଷା ବାହିନୀ ଉଦ୍ଧାର କରିଛି। ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ ଜବତ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଇରାନ୍ର 3 ଜଣ ନାଗରିକଙ୍କ ବିରୁଦ୍ଧରେ ଅଭିଯୋଗ ଅଣାଯାଇଛି। ନ୍ୟାୟ ବିଭାଗ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀ ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଫରହାଦ ସକେରୀ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଆମେରିକା ସରକାର କହିଛନ୍ତି ସକେରୀଙ୍କୁ ଗିରଫ କରାଯାଇ ନାହିଁ ଏବଂ ସେ ଇରାନ୍ରେ ଥିବା ଅନୁମାନ କରାଯାଉଛି। ଇରାନ୍ ସରକାରଙ୍କ ଦ୍ୱାରା ଶ୍ରୀ ଟ୍ରମ୍ପଙ୍କୁ ଆକ୍ରମଣ ନେଇ ଏହା ଏକ ଷଡ଼ଯନ୍ତ୍ର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ 2 ଜଣ ଆମେରିକୀୟ ନାଗରିକଙ୍କୁ ଗତ ଗୁରୁବାର ନ୍ୟୁୟର୍କର ବ୍ରୁକ୍ଲିନ୍ ଏବଂ ଷ୍ଟେଟନ୍ରୁ ଗିରଫ କରାଯାଇଛି। କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର କିରଣ ଜର୍ଜ ଏବଂ ଥାଇଲାଣ୍ଡର କୁନୁଲା ଭୁଟ୍ ଭିତିଦ୍ ସାର୍ଙ୍କ ମଧ୍ୟରେ ଆଜି ସେମିଫାଇନାଲ୍ ଖେଳାଯିବ। ଦକ୍ଷିଣ କୋରିଆର ଇକ୍ସାନ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ କିରଣ ଜାପାନର ତାକୁମା ଓବାୟାସିଙ୍କୁ ସିଧାସଳଖ 21-14 ଏବଂ 21-16 ସେଟ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା 4-ଟିକିଆ T20 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 61 ରନ୍ରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକାର ଡର୍ବାନ୍ସ୍ଥିତ କିଙ୍ଗ୍ସମିଡ୍ ଷ୍ଟାଡିୟମ୍ରେ ଗତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭର୍ରେ ସଞ୍ଜୁ ସାମସନ୍ଙ୍କ ଶତକ ବଳରେ 202 ରନ୍ ସଂଗ୍ରହ କରିଥିଲା। ସଞ୍ଜୁ ସାମସନ୍ 50 ବଲ୍ରୁ 107 ରନ୍ ସଂଗ୍ରହ କରିଥିଲେ। 203 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା 17 ଓଭର୍ 5 ବଲ୍ରେ 141 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ 3 ଲେଖାଏଁ ଏବଂ ଆଭେଶ ଖାଁ 2 ୱିକେଟ୍ ଅକ୍ତିଆର କରିଥିଲେ। ସଞ୍ଜୁ ସାମସନ୍ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଦ୍ୱିତୀୟ T20 ଆସନ୍ତାକାଲି ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମ୍ରେ ଖେଳାଯିବ। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପଞ୍ଚକୁଲାରେ ଥିବା ପଶ୍ଚିମାଞ୍ଚଳ କମାଣ୍ଡର ମୁଖ୍ୟାଳୟ ପରିଦର୍ଶନ କରିବା ସହିତ କମାଣ୍ଡର ବିଭିନ୍ନ କାର୍ଯ୍ୟଶୈଳୀର ସମୀକ୍ଷା କରିଛନ୍ତି। ଏହି ଅବସରରେ ବରିଷ୍ଠ ସେନା ଅଧିକାରୀମାନେ କମାଣ୍ଡ ପକ୍ଷରୁ ସେଠାରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜେନେରାଲ ଦ୍ୱିବେଦୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଜେନେରାଲ ଦ୍ୱିବେଦୀ ସେନାକୁ ସଶକ୍ତ କରିବା ତଥା ଆଧୁନିକୀକରଣ ଲାଗି ନିଆଯାଉଥିବା ପଦକ୍ଷେପ ଏବଂ ଉନ୍ନତ ଧରଣର ଯୁଦ୍ଧାସ୍ତ୍ର ଉପଲବ୍ଧ କରାଇବା ଦିଗରେ ବିଭିନ୍ନ ରଣନୈତିକ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମହାରାଷ୍ଟ୍ର ଆଜି 2 ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସାମ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଆସନ୍ତାକାଲି ଅବସର ଗ୍ରହଣ କରିବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ଏବଂ ଭାରତ ଦକ୍ଷିଣ ଆଫ୍ରିକା 4-ଟିକିଆ T20 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 61 ରନ୍ରେ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।